आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ। ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ୍ ଆମେରିକୀୟ ଡଲାର। ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024ର ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜୀକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक कोर्ट्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया और आने वाले दिनों में बाकी स्थानों पर।
ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂ କହିଛନ୍ତି, ସରକାର ବାରମ୍ବାର ସ୍ପଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧିଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧିଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ, ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। YSRCPର ଗୋଲା ବାବୁରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ତାରିଖ ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2,569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତ ମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୂହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୂହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି, ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୂହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି, ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି, ବିଶେଷ କରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳା କ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସହୋଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 ଜଣ କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକୁ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି, ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟ ବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ 5,041 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ସହ ମୋଟ 12 ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି, ଜୁଲାଇ 27 ତାରିଖରେ জয়েন্ট আওয়ামী আকশন কমিটি দ্বারা আয়োজিত শান্তিপূর্ণ পদযাত্রা রাওয়ালকোটরু মুজাফরাবাদ অভিমুখে পুনর্বার আরম্ভ হওয়া পরে এই হত্যাকাণ্ড ঘটিছে। এক নাগরিক সমাজ সংগঠনকে অপরাধী ভাবে দর্শাইবা এবং সভা সমিতি উপরে কঠোর প্রতিবন্ধক লগাইবা, অভিব্যক্তির স্বাধীনতা, শান্তিপূর্ণ সমাবেশ এবং সংগঠন গঠনের অধিকার উল্লঙ্ঘনকে নিয়ে গভীর চিন্তাজনক পরিস্থিতি সৃষ্টি হয়েছে বলে এক বিবৃতিতে মিলিত জাতিসংঘর মানবাধিকার উচ্চায়ুক্ত মুখপাত্র জেরেমি লরেন্স কইছন্তি। সংবাদ শেষ হওয়ার পূর্বর মুখ্য সংবাদ পুনিথরে। লোকসভার অনুমোদন লাভ কলা সার্বজনীন পরীক্ষা অসাধু উপায় নিবারণ সংশোধন বিধেয়ক 2026, জাতীয় সম্মান অবমাননা প্রতিরোধ সংশোধন বিধেয়ক 2026 রাজ্যসভায় পারিত। নিশামুক্ত ভারত গঠন নিয়ে আসন্তা রবিবার দেশব্যাপী 100 সপ্তাহর জনভাগিদারী আন্দোলনর শুভারম্ভ করবে প্রধানমন্ত্রী। বিগত আর্থিক বর্ষে দেশের সামগ্রিক রপ্তানি 863.1 বিলিয়ন আমেরিকীয় ডলার। জাতীয় রাজধানী দিল্লি অঞ্চলের বায়ু গুণবত্তা হ্রাস সমস্যার সমাধান পাইঁ পরিবর্তন কার্যক্রমক সরকারঙ্ক মঞ্জুরি এবং গ্লাসগো রাজ্যগোষ্ঠী ক্রীড়ার 51 কিলোগ্রাম বর্গরে সেমিফাইনালে প্রবেশ কলে ভারতীয় মহিলা মুষ্টিযোদ্ধা সাক্ষী চৌধুরী। সংবাদ শেষ।